వాసుదేవాయ. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. హరి కృష్ణ పుష్ప భక్త సోదరుడు మాతృబృంద, అది ఆమర ప్రేమానందన్ ప్రభుంకర ପିତାଙ୍କର ଯେଉଁ ପ୍ରକଟ ହୋଇଛି ଆଜି ଆମେ ଅଠର ଦିନର ତିଥିରେ ଆଜି ଆମେ ତାଙ୍କ ପାଇଁ କିଛି ଭଗବାନଙ୍କର ଗୁଣଗାନ କରିବା, ଗୁଣକୀର୍ତ୍ତନ କରିବା. ତେଣୁ ଏଇ ଯେଉଁ ଆମର ଆଜିର ଏଇ ଯେଉଁ ପରିସ୍ଥିତି ଉପୁଜୁଛି, ଏଇଥିରେ ଆମେ ଏଇ ଜନ୍ମ ମୃତ୍ୟୁ ବିଷୟରେ କିଛି ଆଲୋଚନା କରିବା. ନିଶ୍ଚୟ ଯଦିଓ ଆମର କୌଣସି ଜନ୍ମ ନାହିଁ ବା ମୃତ୍ୟୁ ନାହିଁ, ଭଗବତ ଗୀତାରେ ଭଗବାନ କହିଲେ, ନ ଜାୟତି ମ୍ରିୟତି ବା କଦାଚିତ୍ ନାୟଂ ଭୂତ୍ୱା ଭବିତା ବା ନ ଭୂୟ ଅଜୋ ନିତ୍ୟ ଶାଶ୍ୱତୟଂ ପୁରାଣ ନ ହନ୍ୟତେ ହନ୍ୟମାନ ଶରୀରେ. ଆମର ପ୍ରକୃତିରେ ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ନ ଜାୟତି ମ୍ରିୟତି ବା କଦାଚିତ୍, କେବେ ଆମର ଜନ୍ମ ନାହିଁ କି କେତେବେଳେ ଆମର ମୃତ୍ୟୁ ହେଉନଥିଲା, ବା ଆମେ କେତେବେଳେ ଜନ୍ମ ହେଲେ ତାପରେ ଚାଲିଗଲେ ପୁଣି ହେଲେ, ଏସବୁ ଏସବୁ ନାହିଁ. ଅଜୋ ଆମେ ହେଉଛୁ ଅଜ ଏବଂ ଆମେ ହେଉଛୁ ନିତ୍ୟ ଶାଶ୍ୱତ. ନିତ୍ୟ ଶାଶ୍ୱତ କହିବାର ଉଦ୍ଦେଶ୍ୟ ହେଉଛି, ଯଦିଓ ଦୁଇଟି ଯାକ ଏକା କଥା କିନ୍ତୁ ତା ଦେହରେ ତଫାତ୍ ରହିଛି ଏଇଭଳି ଭାବରେ, ଯେଉଁ ଆତ୍ମାର ଯେଉଁ ସ୍ଥିତି ରହିଛି, ଆତ୍ମାର ସ୍ଥିତି ବିଷୟରେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି. ଆତ୍ମା ହେଉଛି କେଶର ଅଗ୍ରଭାଗରୁ 10,000 ଭାଗରୁ ଭାଗେ, ଇଏ ହେଉଛି ଆତ୍ମାର ସ୍ଥିତି. ତେଣୁ ନିତ୍ୟ କହିଲେ ସବୁବେଳ ପାଇଁ ସେ 10,000 ଭାଗରୁ ଭାଗେ, ଆଉ ସେ କମ୍ ବେଶୀ ହେବାର ନାହିଁ. ନିତ୍ୟ କହିଲେ ବୃଦ୍ଧି ପ୍ରତିଷେଧ, ସୁଦର୍ଶନୀ ତାଙ୍କର ଟୀକାରେ କହୁଛନ୍ତି, ନିତ୍ୟ କହିଲେ ଏତେ ବର୍ଷ କୋଟି କୋଟି ବର୍ଷ ତା'ର ହିସାବ ନାହିଁ, କେବେ ଆମେ ସୃଷ୍ଟି ହେଲେ ତା'ର ନାହିଁ, ଅନାଦି ସବୁବେଳ ପାଇଁ ରହିଛେ ଆମେ, ଏତେ ବର୍ଷ ଭିତରେ ଆମର ଟିକେ ଆକାର ବଢ଼ିଯାଇଥିବ ନା ନା, ନିତ୍ୟ ବୃଦ୍ଧି ପ୍ରତିଷେଧ କରାଯାଉଛି. ଏବଂ ଏତେ ବର୍ଷ ହେଲାଣି ଝାଳ ପବନ ବା ଅନ୍ୟ କିଛି କାରଣରୁ ହେଇକିରି କିଛି କ୍ଷୟ ହୋଇଯାଇଥିବ ନା ନା, ଶାଶ୍ୱତ କହିଲେ କ୍ଷୟ ପ୍ରତିଷେଧ କରାଯାଉଛି. ଯେଉଁ 10,000 ଭାଗରୁ ଭାଗେ କେଶର ଅଗ୍ରର 10,000 ଭାଗରୁ ଭାଗେ ରହିଛି ଆତ୍ମାର ସ୍ଥିତି, ସେହି ସ୍ଥିତି ସବୁବେଳ ପାଇଁ ରହିବ. ଅଜ ନିତ୍ୟ ଶାଶ୍ୱତ ପୁରାଣ ନ ହନ୍ୟତେ ହନ୍ୟମାନ ଶରୀରେ. ତେଣୁ ଇଏ ଯେଉଁ ରହିଛନ୍ତି, ଆମେ ଏଇ ଶରୀର ପ୍ରାପ୍ତ ହେଇଛେ, ଏ ଶରୀରରେ ଆବଶ୍ୟକତା ଥିଲା, ଆମେ ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହେଇଛି ମାନେ ଏ ତା'ର କର୍ତ୍ତବ୍ୟ ହେଉଛି ସେ ଜଣେ ଗୁରୁଙ୍କ ପାଖକୁ ଯାଇକରି ଏଇସବୁ କଥାକୁ ସେ ଜିଜ୍ଞାସା କରିବ. ତସ୍ମାତ୍ ଗୁରୁଙ୍ ପ୍ରପଦ୍ୟତ ଜିଜ୍ଞାସ ଶ୍ରେୟ ଉତ୍ତମ ଶାବ୍ଦେ ପରେଚ ନିଷ୍ଣାତମ ବ୍ରହ୍ମଣି ଉପସମାଶ୍ରୟମ୍. ମନୁଷ୍ୟ ଜନ୍ମରେ ଆମେ ଯେଉଁ ଜନ୍ମ ମୃତ୍ୟୁ ରୂପକ ସଂସାର ଚକ୍ରରେ ରହିଛେ, ଏଇଥିରୁ ଉଦ୍ଧାର ପାଇବା ପାଇଁ ଆମକୁ ସୁଯୋଗ ମିଳେ, ଭଗବାନ ପ୍ରଦାନ କରନ୍ତି, ଏଇ ସୁଯୋଗଟି ପ୍ରଦାନ କରନ୍ତି. ତେଣୁ ମନୁଷ୍ୟ ଜନ୍ମ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି, ସେମାନେ ଯଦି ଏଇଭଳି ଭାବରେ ଯେଉଁ ଗୁରୁଙ୍କର ଆଶ୍ରୟ ନେଇକରି ଭଗବାନଙ୍କ ଭଜନରେ ରତ ରୁହନ୍ତି, ତାହେଲେ ତାଙ୍କର ମାନବ ଜନ୍ମ ସଫଳ ହେଲା. ଭାଗବତମର 1:20 ଅଧ୍ୟାୟରେ ଭଗବାନ କଥା କହୁଛନ୍ତି ଉଦ୍ଧବଙ୍କୁ, ଲବ୍ଧ୍ୱା ସୁଦୁର୍ଲଭଂ ଇଦଂ ବହୁ ସମ୍ଭବାନ୍ତେ ନୃଦୟଂ ମାଧ୍ୟମ ସୁଲଭଂ ସୁଦୁର୍ଲଭଂ ପ୍ରଭଂ ସୁକଳ୍ପଂ ଗୁରୁକର୍ଣ୍ଣ ଧାରମ ମୟାନୁ କୋଡ଼ିଏ ନବ ସୋତେରିତ କୁମାର ଭବାଦି ନ ତରେସ ଆତ୍ମହା. ଆମେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛେ, ଅନେକ ଜନ୍ମ ପାର ହେଲା ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛେ, ସୁଲଭମ୍ ଏବଂ ସୁଦୁର୍ଲଭମ୍, 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି. କିନ୍ତୁ ଇଏ ମନୁଷ୍ୟ ଜନ୍ମଟାକୁ କୁହାଯାଇଛି ଗୋଟେ ପ୍ରଭଂ ସୁକଳ୍ପମ୍, ସୁକଳ୍ପମ୍ କହିଲେ ବହୁତ ସୁନ୍ଦର ନୌକା ଭଳି କୁହାଯାଇଛି, ପ୍ରଭଂ ସୁକଳ୍ପମ୍ ଗୁରୁକର୍ଣ୍ଣ ଧାରମ୍, ଏ ନୌକାରେ ଆମେ ଭବସାଗରକୁ ପାର ହୋଇପାରିବା ଯଦି ଆମେ ଗୁରୁଙ୍କୁ କର୍ଣ୍ଣଧାର ହିସାବରେ ସ୍ଥାପନ କରିବା, ଗୁରୁକର୍ଣ୍ଣ ଧାରମ୍ ଏବଂ ମୟାନୁକୂଳେନ ନବସ୍ୱତେରିତମ୍, ଏ ଯେଉଁ ପାର ହେବା ପାଇଁ ଯେଉଁ ଦରକାର ବାୟୁ ଦରକାର, ସେଇଟା ହେଉଛି ଭଗବାନଙ୍କର ଯେଉଁ ରହିଛି, ଉପଦେଶ ସବୁ ରହିଛି, ଶାସ୍ତ୍ର ବାଣୀ ସବୁ ରହିଛି, ଇଏ ହେଉଛି ଅନୁକୂଳ ପବନ। ମୟାନୁକୂଳୀନ ନଭସ୍ୱ ତେରିତଂ, ଏହିସବୁ ନେଇକିରି ସୁଯୋଗ ନେଇକିରି ଯଦି ଆମେ ଏଇ ଭବସାଗରୁ ପାର ନହେଲେ ଭଗବାନ କହୁଛନ୍ତି ସ୍ୱ ଆତ୍ମହା, ସେ ନିଜ ନିଜର ହତ୍ୟାକାରୀ, ଆତ୍ମହତ୍ୟାକାରୀ। ଏ ଶ୍ଳୋକର ଭାଷ୍ୟରେ ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ଭଗବାନ ଏଇଟା ବହୁତ ମନ ଦୁଃଖରେ କହୁଛନ୍ତି ଉଦ୍ଧବଙ୍କୁ, ଯେଭଳି ଭାବରେ ଜଣେ ବ୍ୟକ୍ତି ବହୁତ ଦରିଦ୍ର ବ୍ୟକ୍ତି, ତା ପାଖରେ ଧନ ନାହିଁ, କିନ୍ତୁ ଜଣେ ବ୍ୟକ୍ତି ବହୁତ ଧନୀ ବ୍ୟକ୍ତି ତାଙ୍କୁ ଜଣେ ଦେବ ଗୋଟେ କ'ଣ ଚିନ୍ତାମଣି ପ୍ରଦାନ କରିବ, ଚିନ୍ତାମଣି ତାଙ୍କୁ ପ୍ରଦାନ କରିବ, ଆଉ ସେ ଲୋକ ଜଣଙ୍କ ସେ ଚିନ୍ତାମଣିର ଚିନ୍ତାମଣିକୁ କହିଲେ ଯୋଗୁ ଛୁଇଁଦେଲେ ସୁନା ହେଇଯିବ। ସେଇଭଳି ପ୍ରସ୍ତର ପାଇକରି ମଧ୍ୟ ଯଦି ସେ ଯେଉଁ ରହିଛି ଯେଉଁ ସେ ଚିନ୍ତାମଣି ପ୍ରସ୍ତରର ଠିକ୍ ଭାବରେ ବ୍ୟବହାର ନ କରିକି ତାକୁ ଫିଙ୍ଗିଦେଲା, ଯେଉଁଭଳି ଭାବରେ ସେ ଯେଉଁ ବ୍ୟକ୍ତି ଦେଇଥିଲେ ତାଙ୍କର ମନ ଯେଉଁଭଳି ଭାବରେ ଦୁଃଖ ହେବ, ସେଭଳି ଭାବରେ ଭଗବାନ ଏଇଟା ମନ ଦୁଃଖରେ କହୁଛନ୍ତି। ଆମେ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଥିଲୁ, ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ଯଦି ଏ ଭବସାଗରୁ ପାର ନ ହୋଇପାରିଲୁ ତାହେଲେ ଆମ ମନୁଷ୍ୟ ଜନ୍ମଟା ନିଜେ ନିଜର ଆତ୍ମହତ୍ୟା କଲା ସିଏ ବୋଲି ବୁଝିବାକୁ ପଡ଼ିବ। ସ ଆତ୍ମହା ଏଇଟା ଭଗବାନ କହୁଛନ୍ତି। ତେଣୁ ଏ ମନୁଷ୍ୟ ଜନ୍ମରେ ଆମକୁ ବହୁତ ସୁଯୋଗ ଭଗବାନ ପ୍ରଦାନ କରିଛନ୍ତି, ଯେଉଁ ଯାହା ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ଆମେ ଏ ଭବସାଗରକୁ ପାର ହୋଇପାରିବା, ଏ ଜନ୍ମ ଚକ୍ରକୁ ଉଦ୍ଧାର ହୋଇପାରିବା। ତେଣୁ ଆଜିର ଯେଉଁ ପରିସ୍ଥିତି ରହିଛି, ଆମର ସ୍ୱର୍ଗତ ସୁନ୍ଦର ବାବୁଙ୍କର ଯେଉଁ 18ତମ ଦିବସରେ ଆମେ ପାଳନ କରୁଛେ, ସଂକୀର୍ତ୍ତନ କରୁଛେ, ତେଣୁ ଏଇଟା ସମସ୍ତଙ୍କ ପାଇଁ ଭାଗବତମରେ ଏ କଥାଟି କହିଛନ୍ତି। ଭାଗବତମରେ ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ, ପରୀକ୍ଷିତ ମହାରାଜ ପଚାରିଥିଲେ ସୁଖଦେବ ଗୋସ୍ୱାମୀଙ୍କୁ, ମୋର ଆଉ 7 ଦିନ ଆୟୁଷ ଅଛି, ମୁଁ କ'ଣ କରିବି। ସେହି ସମୟରେ ସେହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କଥା କହିଥିଲେ ଯେ ଖଟ୍ୱାଙ୍ଗ ନାମ ରାଜର୍ଷେ ଜ୍ଞାନ୍ତା ଇୟତାମ ଆୟୁଷ ମୁହୂର୍ତ୍ତା ସତ୍ ସର୍ବମ ଉତ୍ସୃଜ୍ୟ ଗତବାନ ଅଭୟଙ୍ଘରିଂ ତବାବି ତୌର କରୋବ୍ୟ ସପ୍ତାହ ଜୀବିତାବିଧି ଉପକଳ୍ପ ତତ୍ ସର୍ବଂ ତାବତ୍ ତତ୍ ସାମ୍ପ୍ରାୟିକମ୍। ଆମେ ଯେତେବେଳେ ମୃତ୍ୟୁବରଣ କରୁଛେ ତାପରେ କ'ଣ ହେଉଛି, ମୃତ୍ୟୁ ପରେ ଯେଉଁ ଘଟଣା, ତା ପାଇଁ ଆମେ ଆଜିଠାରୁ ପ୍ରିପେୟାର ହେବା କଥା, ସେଇଟା କ'ଣ ଏଇଟା କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଯେ ଜଣେ ରାଜା ଥିଲେ, ଯେଉଁ ଖଟ୍ୱାଙ୍ଗ ରାଜା, ଭଗବାନ ସୂର୍ଯ୍ୟ ଭଗବାନ ରାମଚନ୍ଦ୍ର ଯେଉଁ ବଂଶରେ ଆସିଥିଲେ ସୂର୍ଯ୍ୟ ବଂଶରେ, ସେଇ ବଂଶରେ ସେ ଆସିଥିଲେ ଖଟ୍ୱାଙ୍ଗ, ଭଗବାନ ରାମଚନ୍ଦ୍ର ପୂର୍ବ ବଂଶଧର। ତେଣୁ ସିଏ ଏତେ ଶକ୍ତିଶାଳୀ ଥିଲେ ଯେ ଦେବତାମାନଙ୍କ ସହିତ ଯାଇକରି ତାଙ୍କୁ ସାହାଯ୍ୟ କରୁଥିଲେ, ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ଏଇଭଳି ଭାବରେ ଦେବତାମାନେ ତାଙ୍କୁ କିଛି ବର ଦେବା ପାଇଁ ଚାହିଁଲେ, ଖଟ୍ୱାଙ୍ଗ ମହାରାଜ ଜାଣିବା ପାଇଁ ଚାହିଁଲେ ତାଙ୍କର କେତେ ବର୍ଷ ଆୟୁଷ ଅଛି, ଦେଖିଲେ ତାଙ୍କର ଗୋଟିଏ ମୁହୂର୍ତ୍ତ ଥିଲା ଆୟୁଷ, ଗୋଟିଏ ମୁହୂର୍ତ୍ତ, ମୁହୂର୍ତ୍ତ କହିଲେ 48 ମିନିଟ୍। ତେଣୁ ସେ କହିଲେ ମୋତେ ଗୋଟେ ଦ୍ରୁତଗାମୀ ଯାନ ଦିଅ, ଯେଉଁ ଯାନ ସାହାଯ୍ୟରେ ମୁଁ ସ୍ୱର୍ଗରୁ ଆସିବି, ପୃଥିବୀ ପୃଷ୍ଠକୁ ଆସିବି। ଅଯୋଧ୍ୟା ଲୋକକୁ ଆସିଲେ ସିଏ ଗୋଟେ ବିରାଟ ବହୁତ ଦ୍ରୁତଗାମୀ ଯାନ ଆଣିକରି ଆସି ପହଞ୍ଚିଗଲେ ସାଙ୍ଗେ ସାଙ୍ଗେ, ଗୋଟେ ମିନିଟ୍ରେ, 48 ମିନିଟ୍, ଏ ଗୋଟେ ମିନିଟ୍ରେ ଆସି ପହଞ୍ଚିଗଲେ ଏବଂ ଭଗବାନଙ୍କର ଧ୍ୟାନ କଲେ, ଭଗବାନଙ୍କର ଧ୍ୟାନ କରିକିରି ଭଗବତ ଧାମ ସେ ପ୍ରାପ୍ତ ହେଲେ। ଇଏ ରହିଛି ଆମର ଇତିହାସ ରହିଛି, ଗୋଟିଏ ମୁହୂର୍ତ୍ତରେ ଜଣେ ଭଗବାନ ପ୍ରାପ୍ତ ହୋଇପାରିଲେ। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ କଥା କହୁଛନ୍ତି, ସେ ଗୋଟିଏ ମୁହୂର୍ତ୍ତରେ ଭଗବାନ ପ୍ରାପ୍ତ ହେଲେ, ତୁମର ତ 7 ଦିନ ଆୟୁଷ ଅଛି, ତେଣୁ ଉପକଳ୍ପ ତତ୍ ସର୍ବଂ ତାବତ୍ ଯତ୍ ସାମ୍ପ୍ରାୟିକମ୍। ଆମର ପରଜନ୍ମ ପାଇଁ ଆମେ ବର୍ତ୍ତମାନ ଠାରୁ ଆମେ ବ୍ୟବସ୍ଥା କରିବା କଥା, ସେଟାକୁ ଉପକଳ୍ପୟ ସେସବୁକୁ କରିବା, ଗ୍ରହଣ କରିବା କଥା। କ'ଣ ସେଇଟା? ନା ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତାଭୟମ୍। ଯେଉଁମାନେ ମୃତ୍ୟୁକୁ ପାର ହେବା ପାଇଁ ଚାହୁଁଛନ୍ତି ତାଙ୍କର ଏକମାତ୍ର ପନ୍ଥା ହେଉଛି तस्मात भारत कारण लोक मैंने यहाँ कहीं करूना जाणी ना सब जिनस लोक मान के जाणी ना तेणु अधिकांश लोक जोटा करने कथा नुह ता कर सुखदेव गोस्वामी से कथा कहले तेणु तापर कहले आमर जो करवा कर्तव्य तस्मात भारत सर्वात्मा ये भारत भरत वंशरे आसुचंदी परीक्षित महाराज ये भरत होती दुष्मत पुत्र भरत जो वंशरे आसुचंदी पांडव पांडव माने आसुचंदी भारत जगति महाराज वंशरे सब आसुचंदी पुरु वंशरे तेणु एम को कहते भारत जिन भगवत गीता भगवान अर्जुन को बहुत थोड़े संबोधन कर भारत तेणु तस्मात भारत भगवान हो सर्वात्मा समस्त हृदय परमात्मा रूप रही सी हूँ भगवान समस्त किसी ऐश्वर्य पाखे रही सी हूँ ईश्वर ईश्वर होती सबकि नियंत्रण करेंगे सी एवं आउ गोटे नाम हूँ हरि हरि कहले समस्त मन को आकर्षण करेंगे प्रेम दिया हरे मन प्रेम प्रदान करके हर मन को हरण करदे भौतिक जगत में त्रितावर जन दग्धभूत होती भगवान ये सब सुंदर जो लीला सब रही सब स्मरण कले चिंता कले आलोचना कले मन तर भगवान प्रति आकर्षित हे ए दुखर मुक्त हे जो आनंद प्राप्त हम तेणु से विषय श्रवण करवा कथा कीर्तन करवा कथा एवं स्मरण करवा कथा तस्माद् भारत सर्वात्मा भगवान ईश्वर हरि श्रोतव्य कीर्तितव्य स्मर्तव्य चिताभयम मृत्यु को जो मैंने पार होगा चाहती से मैंने यही भाव भगवान विषय श्रवण करवा कथा भारत श्रोतव्य प्रथम श्रवण करे श्रवण कलापर से गोटे परिस्थित आसब जो से कीर्तन करें भगवान कथा एवं श्रवण कीर्तन यदि ना तो स्मरण करेंगे भगवान लीला को अनेक भगवान लीला रही भगवान तेणु ये भगवान भौतिक जगत को आसती से आम भगवान भूली जा भौतिक जगत घूरी बुलूचे किंतु भगवान मझे मझे आस जदा जदा धर्म से ग्लानिर्भवति भारत अभ्युत्थान धर्म से तदात्मान सुजाम्यहम भगवान आसती जत धर्म ग्लानी हो जाए एवं अधर्म अभ्युत्थान हो जाए से समय भगवान आसती प्रति युगर आसती एवं से कौन करती साधु मान को आनंद प्रदान करती साधु मान को ये जो दुख परिस्थिति थिले मध्य आज प्रभु जो वियोगे परिवार वर्ग माने जो दुख रही किंतु यही भगवान यदि आम तांकर सेवार नियुक्त रहा कीर्तन नाम कीर्तन इत्यादि गुण कीर्तन करवा केवल जे तांकर स्वर्गत आत्मा शांति हे ता नुह आम शांति पाइबा आम जो रही दुख से दूर हवा दुख दूर शोकम उच्छसणम इंद्रियाण कहुई भगवान ये रही शोकर समुद्र को सी दूर करदे शोकर समुद्र बहुत स्थान शास्त्र वर्णना कर जो वियोगे जो निज जन मान जो शोक रही शोक सागर दूर करे भगवान भगवान को गुणगान कले शोक चल दूर एवं खाली जो शोक दूर हम ता नुह स्वर्गत आत्मा शांति विधान हम तेणु ये भगवान नाम कीर्तन रे रही अनेक फल रही भगवान नाम कीर्तन रे आम सब शुणिले वर्ल्ड भरी नेम आम पालन कले भगवान नाम रही कली जुगरे विभिन्न जुगरे भगवान प्राप्त होवाई जो विभिन्न सब उपाय थिला कली जुगरे भगवान प्राप्त होवाई गोटी मात्र उपाय हो भगवान नाम कीर्तन अन्य कौन सी उपाय ना अन्य जुगरे सत्य जुगरे भगवान को ध्यान करुले तृतीया जदि तो मखी तृतीया जुगरे मखी कहले ये यज्ञ माध्यम भगवान को आराधना करा जाऊथिला द्वापर परिचर्चा द्वापर मंदिर ରହିଛନ୍ତି ଭଗବାନଙ୍କର ବିଗ୍ରହ ଅର୍ଚ୍ଚନା ଏତେ ଦେଉଛନ୍ତି। ଦ୍ୱାପର ଯୁଗର ଉପାୟ ଥିଲା, କିନ୍ତୁ କଳି ଯୁଗରେ ଏସବୁ ସମ୍ଭବ ନୁହଁ, କେବଳ ନାମ କୀର୍ତ୍ତନ, ଭଗବାନ ନାମ କୀର୍ତ୍ତନ। ତେଣୁ ଯେକୌଣସି ଆମର ଗୋଟେ ଆମର ବିଲ୍ୱମଙ୍ଗଳ ଠାକୁର ରଚନା କରିଛନ୍ତି, ସୁଖାବସାନେ ତ୍ୱିଦମେବ ସାରମ୍, ସୁଖାବସାନେ ତ୍ୱିଦମେବ ସାରମ୍, ଦୁଃଖାବସାନେ ତ୍ୱିଦମେବ ଗେୟମ୍, ଦୁଃଖାବସାନେ ମେବ ଗେୟମ୍, ଦେହାବସାନେ ତ୍ୱିଦମେବ ଜାପ୍ୟମ୍, ଦେହାବସାନେ ତ୍ୱିଦମେବ ଜାପ୍ୟମ୍, ଗୋବିନ୍ଦ ଦାମୋଦର ମାଧବେତି, ଗୋବିନ୍ଦ ଦାମୋଦର ମାଧବେତି, ଗୋବିନ୍ଦ ଦାମୋଦର ମାଧବେତି, ଗୋବିନ୍ଦ ଦାମୋଦର ମାଧବେତି। ସୁଖ ଦୁଃଖ ଲାଗିଛି ଭୌତିକ ଜଗତକାରୀ, ସୁଖ ଦୁଃଖ ଢେଉ ଆସୁଛି, ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ। କିନ୍ତୁ ବିଲ୍ୱମଙ୍ଗଳ ଠାକୁର କହୁଛନ୍ତି, ସୁଖାବସାନେ ତ୍ୱିଦମେବ ସାରମ୍, ଆମ ସୁଖ ଦିନ ସରିଗଲା, ତାହେଲେ ଏ ସାର ଜିନିଷଟା ଯେଉଁଟାକୁ ଆମେ ଚିନ୍ତା କରିବା, ଦୁଃଖ ଥିଲା, ଦୁଃଖ ଚାଲିଗଲା, ଦୁଃଖାବସାନେ ତ୍ୱିଦମେବ ଜ୍ଞେୟମ୍, ଦୁଃଖ ଯେତେବେଳେ ଚାଲିଯାଉଛି ସେଇ ସମୟରେ ଏଇଟାକୁ ଚିନ୍ତା କରିବା କଥା, ଜ୍ଞାନ ଏଇଟାକୁ, ଏଇ ଜ୍ଞାନ ଆମେ ପ୍ରାପ୍ତ ହେବା କଥା। ଏବଂ ଦେହାବସାନେ, ଦେହ ଚାଲିଗଲା, ଦେହାବସାନେ ତ୍ୱିଦମେବ ଜାପ୍ୟମ୍, ଭଗବାନ ନାମ ଜପ କରିବେ, ଗୋବିନ୍ଦ ଦାମୋଦର ମାଧବେତି, ଏଭଳି ଭଗବାନ ନାମରେ ରହିଛି। ତେଣୁ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ତାଙ୍କୁ ଏ ସୁଯୋଗ ଭଗବାନ ପ୍ରଦାନ କରିଛନ୍ତି, ମନୁଷ୍ୟ ଜନ୍ମରେ ଆମେ ତାଙ୍କର ଭଜନ କରିକିରି ଏ ଭବସାଗରକୁ ପାର ହୋଇପାରିବା। ଆମର ଯେଉଁ ପ୍ରେମାନନ୍ଦ ପ୍ରଭୁଙ୍କର ପିତାଙ୍କ ବିଷୟରେ ସେ ଟିକେ କହିବେ, କିଛି କଥା କହିବେ। ଆମେ ଶୁଣୁଛୁ ସେ କହୁଥିଲେ, ଏ ଯେଉଁ ରହିଛି ସିଏ କିଛି ନାହିଁ, ଅନୁଗୁଳରେ ଥିଲେ, ତାଙ୍କର ଆଉ ଗୋଟେ ଜଣ ଭାଇଙ୍କ ପାଖରେ ଥିଲେ, ଗୋଟେ ମାନେ ଯେଉଁ ଆସିଲେ ଏଠିକି, ତା ପୂର୍ବ ଯେଉଁ ଚାଲିଗଲେ ତାର ଗୋଟେ ଦିନ ପୂର୍ବରୁ ଆସିଥିଲେ ଏଠିକି, ଆସିଲେ ବସିଲେ ଖାଇଲେ ପିଇଲେ ସବୁ କଲେ ଟଳି ପଡ଼ିଲେ। ଏ ଯେଉଁ ରହିଛି ଏଭଳି ଶାସ୍ତ୍ର ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି ଯେ ଅନାୟାସେ ମରଣ ଜୀବନ ଦୈନବିନେ, କୃଷ୍ଣ କୃପାତେ ମିଳେ ନହେ ବିଦ୍ୟାଧନେ। ଆମର ଯେଉଁ ଜଣେ ମୃତ୍ୟୁବରଣ କରିବେ ଅନାୟାସରେ, ଯେଉଁ ବେଶୀ କଷ୍ଟ ନାହିଁ ଚାଲିଗଲେ, ବା ଜୀବନ ଯେଉଁ ଦରିଦ୍ରତା ଦୈନ୍ୟ ଯେଉଁ ରହିଛନ୍ତି ଏଇଟା ନାହିଁ ଯାହାର, ଏଇଟା ଭଗବାନ କୃପାରୁ ମିଳେ, ଆମର ବିଦ୍ୟା ବୁଦ୍ଧିରେ ଏଇଟା ହେଇପାରିବ ନାହିଁ। ତେଣୁ ସିଏ ସେଇଭଳି ଭାବରେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଛନ୍ତି, କୃଷ୍ଣ କୃପା ପ୍ରାପ୍ତ ହୋଇଛନ୍ତି, ଯେଉଁଥିପାଇଁ କି ସିଏ ଏଇଭଳି ଭାବରେ ଅନାୟାସ ମରଣ ତାଙ୍କର ହେଲା। ଯେମିତି ହରିଦାସ ଠାକୁର, ହରିଦାସ ଠାକୁର ସେ ଭଗବାନଙ୍କୁ ଚାଲିଯିବା ପୂର୍ବରୁ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ମୁଁ ଚାଲିଯିବି, ଆପଣଙ୍କର ମୁଖ ଦର୍ଶନ କରିଯିବି। ଏଇଭଳି ଭାବରେ ଭଗବାନ ଚୈତନ୍ୟ ମହାପ୍ରଭୁ ତାଙ୍କର ମନୋବାଞ୍ଛା ପୂର୍ଣ୍ଣ କଲେ। ତେଣୁ ସେଇଭଳି ଭାବରେ ତାଙ୍କର ମନୋବାଞ୍ଛା ଥିଲା, ଏଇଠି ଆସିକି ଶରତ୍ୟାଗ କରିବେ, ଏଇଠି ଆସିଲେ ଶରତ୍ୟାଗ କଲେ, ଏ କଥାଟି କହିଛନ୍ତି। ଆମର ପ୍ରାର୍ଥନା କରାଯାଉଛି, ହେ ଗୋବିନ୍ଦ ହେ ଗୋପାଳ କେଶବ ମାଧବ ଦୀନ ଦୟାଲ, ହେ ଗୋବିନ୍ଦ ହେ ଗୋପାଳ କେଶବ ମାଧବ ଦୀନ ଦୟାଲ, ଦୀନ ଦୟାଲ ପ୍ରଭୁ ପରମ ଦୟାଲ, ଦୀନ ଦୟାଲ ପ୍ରଭୁ ପରମ ଦୟାଲ, ପରମ ଦୟାଲ ପ୍ରଭୁ କହ୍ନୈୟାଲାଲ, ପରମ ଦୟାଲ ପ୍ରଭୁ କହ୍ନୈୟାଲାଲ, ହେ ଗୋବିନ୍ଦ ହେ ଗୋପାଳ କେଶବ ମାଧବ ଦୀନ ଦୟାଲ, ହେ ଗୋବିନ୍ଦ ହେ ଗୋପାଳ କେଶବ ମାଧବ। ଭବ ଭୟ ଭଞ୍ଜନ ଶ୍ରୀ ମଧୁସୂଦନ, ଭବ ଭୟ ଭଞ୍ଜନ ଶ୍ରୀ ମଧୁସୂଦନ।
मधुसूदन भवभयभञ्जन श्रीमधुसूदन भवभयभञ्जन श्रीमधुसूदन विपदभञ्जन तुमि नारायण विपदभञ्जन तुमि नारायण मोहरान्ति मकाले तुमार चरण तले मोहरान्ति मकाले तुमार रहिथाउ सदा ए पिण्ड परान रहिथाउ सदा पिण्ड परान हे गोविन्द हे गोपाल हे देव माधव दीन दयाल हे गोविन्द हे गोपाल हे देव माधव दीन
दयाल अंतिम समय रे यदि भगवान को स्मृति आसला तेल बुझाक पड़ब मानव जन्म आम सफल है। भागवतम द्वितीय स्कंदे सुखदेव गोस्वामी कथा कहते हैं सांख्य योगाभ्याम स्वधर्म परिनिष्ठया जन्मलाभ परपुंसा अंत्य नारायण स्मृति जन्मलाभ जन मनुष्य जन्म प्राप्त होती माने सी सांख्य आलोचना करतु वर्णाश्रम धर्म पालन करतु स्वधर्म पालन करतु तार अंतिम श्रेष्ठ लाभ कौटा अंति नारायण स्मृति अंतिम समय रे भगवान को स्मृति आसपारा जदि तेल से बुझा पड़ो मानव जन्म सफल है। आम श्री श्रीमद गौर गोस्वामी महाराज जो भागवत कथा कहते सब मंगलाचरण एक कथा कहते हा कृष्ण बोली जाऊ जीव मते उद्धार राधा दव मते उद्धार राधा दव मते उद्धार राधा सब बेले भागवत कथा कहला बेले से मंगलाचरण रे ए गीतटी बोलती अंतिम पंक्ति है इटा एवं प्रकृत ताही भगवान कले मायापुर रे जो 9 फेब्रुआरी 9 तारीख रे से यही भगवान कथा कही कही शरीरत्याग कले कृष्ण कथा कही शरीरत्याग कले यहाँ आठरू अधिक श्रेष्ठ कौन शरीरत्यागर आ उपाय अच्छी आेष्ठ अच्छी कथा आई श्रेष्ठ अंतिम समय जदि आम भगवान को स्मरण करे ताले ये हूँ अंतिम परीक्षा यहाँ आसे अंतिम परीक्षा पूर्व भगवान विभिन्न परीक्षा सब करती विभिन्न समय रे टर्मिनल एग्जामिनेशन जहाँ कह जाए विभिन्न समय रे जो विभिन्न दुख दिखती आमको से गोटा श्लोक भागवत दशम स्कंद 14 अध्याय से ब्रह्मा कही ये भगवान का कृपा तत्ते अनुकंपा सुसमीक्षमाण भुंजान एवात्मकृत विपाकम हृदभागव पूर्वीर विदधन नमस्ते जीवित जो मुक्ति पदे सदाए भाग जो विभिन्न विपद पड़ुची यही समय विपद रे यदि आम भगवान को स्मरण कले ताले बुझाक पड़ो आम परीक्षार पास हेले जदि विपद रे आम भगवान भूली गले परीक्षार फेल हो गले पुणी चेष्टा कर नेक्स्ट परीक्षा पे ट्राए करवा सब भगवान का नाम जप करवा हरे कृष्णा 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 हरे हरे राम 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 पुणी परीक्षा आसला पुणी विपद आसला पुणी भूली गले जान लें परीक्षा फेल हो गले पुणी कीर्तन करवा यह भाव में जो विपद पड़े यदि भगवान का स्मरण है परीक्षार पास हो गले यही भाव अंतिम समय रे मृत्यु समय रे आम जानवा ये परीक्षार पास हेले मान से परीक्षार पास हवा तेणु ये मानव जन्म रे प्रस्तुति ये प्रस्तुति मृत्युपाई प्रस्तुति केमी जन मृत्युवरण कर प्रस्तुति आम जीवित अवस्था ये मृत्युपाई प्रस्तुत हवा एवं मृत्युपाई प्रस्तुत हवापाई बहुत कष्ट स्वीकार करता नुह ए भगवान का सेवारे जो रत रही भगवान नाम नौचे ये सब बहुत आनंद राज विद्या राज पवित्र मितमोत्तम प्रत्यक्षा भगवान सुसुखम कर्तुम व्ययम यही सब भगवान का सेवारे निजुक्त रहीबाटा बहुत कष्ट रहा ना सुसुखम खाली सुख नुह भगवान कहले अत्यंत सुखदायक भगवान का सेवारे रहा मानने बहुत आनंद आनंद ही आनंद बुद्धिवर्धनम आनंद रूपक सगर सब बढ़ी बढ़िया जीव दुख ना से ଦୁଃଖ ଦୂର ଗଲ, ଚିନ୍ତା ନ ରହିଲ, ଭଗବାନଙ୍କ ଶରଣରେ ଗଲେ ଆଉ ଦୁଃଖ କେଉଁଠି ରହିବ? ଭଗବାନ ଆନନ୍ଦ ଘନ ସିଏ, ଆମକୁ ଆଜି ସୁଯୋଗ ମିଳିଲା, ଆମେ ଆନନ୍ଦ ଘନଙ୍କ ବିଷୟରେ କିଛି କଥା କହିଲେ, ରାମ କୀର୍ତ୍ତନ ସଂକୀର୍ତ୍ତନ କଲେ, ଏ ସୁଯୋଗ ମିଳିଲା ଯେଉଁ ଯାହାଙ୍କ ପାଇଁ କରାଗଲା, ସିଏ ମଧ୍ୟ ଆନନ୍ଦିତ ହେବେ, ସିଏ ମଧ୍ୟ ତାଙ୍କର ଆତ୍ମାର ସଦ୍ଗତି ହେବ ଏବଂ ଗୃହରେ ମଧ୍ୟ ସବୁପ୍ରକାର ଶାନ୍ତି ବିରାଜମାନ ହେବ। ତେଣୁ ଏଇଭଳି ଭାବରେ ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌରଭକ୍ତ କି।